ହ୍ୟାଲୋ ନମସ୍କାର, ମୋ ନାଁ ସନ୍ଧ୍ୟା ରାଣୀ ପ୍ରଧାନ, 16 ନମ୍ବର ୱାର୍ଡରୁ ନାଲକୋ ନଗର ଆଦିବାସୀ ବସ୍ତିରୁ କହୁଛି। ଆମର ଆଜ୍ଞା ଟିକେ ପାଣି ସୁବିଧାଟା ହେଇଗଲେ ଭଲ ହୁଅନ୍ତା। ପାଣି ଅସୁବିଧା ହେଉଛି, ଆମେ ସବୁବେଳେ ଅସୁବିଧାରେ ରହୁଛୁ। ଆଉ ପାଣି ଅସୁବିଧା ସକାଶେ ଆମେ କିଛି ବି କରିପାରୁନୁ। 7ଟା 8ଟା ବେଳକୁ ପାଣି ବନ୍ଦ ହେଇଯାଉଛି। ସଫିସିଏଣ୍ଟ ଆମର ଟିକେ ପାଣି ଦରକାର। ଆମକୁ ଦିନକ 24 ଘଣ୍ଟା ପାଣି ଛାଡ଼ନ୍ତୁ। ଲାଟିନ୍ ବି କିଛି ଲୋକଙ୍କର ନାହିଁ, ଅସୁବିଧା ବି ହଉଛି। ଆଉ ସେ ବ୍ୟବସ୍ଥା ବି ଟିକେ କଲେ ଭଲ ହୁଅନ୍ତା।